ମହାପାତ୍ର ନୀଳମଣି ସାହୁଙ୍କର ଏକ ଅନନ୍ୟ ଗଳ୍ପ, ଲୀଳାନିଧି ବାବୁ ଓ ଗୋଟିଏ ନାରୀ। ଇଷ୍ଟଦେବଙ୍କୁ ସ୍ମରଣ କରି ଅବଶେଷରେ ଲୀଳାନିଧି ବାବୁ ବସ୍ ଭିତରକୁ ଉଠିଲେ। ଜ୍ୟେଷ୍ଠ ମାସର ଖରା, ଆକାଶ ନିଜେ ତାତିସାରି ଧରଣୀକୁ ତତଉଛି। ଚାରିପଟେ ଟାଙ୍ଗରା ମୁଣ୍ଡିଆ ପାହାଡ଼ ମାଳ, କାଁ ଭାଁ ଗୋଟାଏ ତେନ୍ତୁଳି ଗଛ ବା ପାହାଡ଼ିଆ ବଣୁଆ ଗଛରୁ ଗୋଟେ ଦୁଇଟା, ସେମାନେ ବି ଝାଉଁଳି ପଡ଼ିଲେଣି। ଆକାଶଟା ମଧ୍ୟ କେମିତି ଧୂଆଳିଆ ଦିଶୁଛି। ଗୋଟାଏ କେମିତି ଅସ୍ୱସ୍ତିକର ଉତ୍ତପ୍ତ ଉଦାସୀନ ବୈରାଗ୍ୟ ଚତୁର୍ଦ୍ଦିଗରେ ପ୍ରକୃତିକୁ ଧୂସର ଓ ବିମୁଢ଼ କରି ରଖିଛି। ଦକ୍ଷିଣ ଓଡ଼ିଶାର କଶ୍ଚିତ୍ ମଫସଲି ପାହାଡ଼ିଆ କ୍ଷୁଦ୍ର ସହରର ବସ୍ ଷ୍ଟେସନ, ସେଠାରୁ ଆନ୍ଧ୍ର ଓ ଓଡ଼ିଶାର ବହୁ ଅଞ୍ଚଳକୁ ବସ୍ମାନ ଦିନରାତି ଯିବା ଆସିବା କରନ୍ତି। ଚାରିପଟେ ଦୈତ୍ୟ ଭଳି ନଣ୍ଡା ମୁଣ୍ଡିଆ ପାହାଡ଼ ସବୁ, ସେଇମାନଙ୍କ ତଳେ ତଳେ ବଙ୍କାଇ ବଙ୍କାଇ କେବେ ବା ସେମାନଙ୍କ ଭିତରେ ଅନ୍ଧାଧୁନିଆ ମୋଡ଼ ଭାଙ୍ଗି ଭାଙ୍ଗି ରାସ୍ତା ସବୁ ମେଲା ହୋଇଛି। 20 ଗଜ ଦୂରରୁ ରାସ୍ତାର ଗତିକୁ ଲକ୍ଷ୍ୟ କରି ହୁଏ ନାହିଁ, ଅମୁହା ଲାଗେ। ମାତ୍ର ଅଗ୍ରସର ହେଲେ ରାସ୍ତା ସବୁ ଫିଟିଯାଏ। ସେଇ ଅସମତଳ ଖାଲ ଢିପ ବାଙ୍କ ବୁଲାଣି ରାସ୍ତାମାନଙ୍କ ଭିତରୁ ଗୋଟାଏ ରାସ୍ତାରେ ଯିବାକୁ ହେବ ବସ୍ରେ ବସି 36 ମାଇଲ ଦୂରବର୍ତ୍ତୀ ଗୋଟିଏ ରେଳ ଷ୍ଟେସନକୁ, ପଲାସା। ବସ୍ଟି ସରକାରୀ ନୁହେଁ, ମାଲିକ ଜଣେ ତୈଲିଙ୍ଗି କୁମ୍ଟି ମହାଜନ, ଡ୍ରାଇଭର ଓ କ୍ଲିନର ମଧ୍ୟ ତୈଲିଙ୍ଗି। ବସ୍ରେ ତେଲୁଗୁ ଅକ୍ଷରରେ ଲେଖା ହୋଇଛି ଓଡ଼ିଶାର ଗ୍ରାମ ଓ ପୀଠମାନଙ୍କର ନାମ ସବୁ। ସେଇ ସେଇ ସ୍ଥାନରେ ବସ୍ ସବୁ ଅଟକି ଅଟକିକରି ଯାଏ। ବସ୍ରେ ପ୍ରାୟ 80 ଜଣ ଆବାଳ ବୃଦ୍ଧ ବନିତାଙ୍କୁ ଖୁନ୍ଦି କରି ଭର୍ତ୍ତି କରାଯାଇଛି। ବସ୍ ବାହାରେ ଓ ଭିତରେ ଅସହ୍ୟ ଗରମ। 80 ଜଣ ଯାତ୍ରୀଙ୍କ ମୁଖ ନିଃସୃତ ଅନବରତ ଅଶ୍ଳୀଳ ଅବୁଦ୍ଧ ଚିତ୍କାର, ଶୁଖୁଆ ଧୂଆଁପତ୍ର ପିକା ପାନଛେପ ଚିନାବାଦାମ କଦଳୀ ଚୋପା ସୋଡ଼ା ବୋତଲ ସେଗୁଡ଼ିକର ଠୋଠା ଶବ୍ଦ, ସେହିସବୁ ଠିପିମାନ ହଳଦୀ ଓ ଜଡ଼ାତେଲ ଇତ୍ୟାଦିର ଶ୍ୱାସରୋଧକାରୀ ଦୁର୍ଗନ୍ଧ। ବେଳ 2 ବାଜିଲାଣି, ବାଟ ଯାକ ରହି ରହି ବସ୍ ଯିବ। 36 ମାଇଲକୁ 3 ଘଣ୍ଟା। ଅତଏବ ଇଷ୍ଟଦେବଙ୍କୁ ସ୍ମରଣ କରି ବସ୍ ଭିତରକୁ ପଶି ଗୋଟାଏ ସେକେଣ୍ଡ କ୍ଲାସ୍ ସିଟ୍ରେ ପଛପଟକୁ ମୁହଁ କରି ସେ ବସିଲେ। ଭାବିଲେ ରାମ ନାମ ଜପ କରୁ କରୁ ସେ ଧ୍ୟାନସ୍ଥ ହୋଇଯିବେ, ତାପରେ 4 ଘଣ୍ଟା କଟିଯିବ ତାଙ୍କ ଅଜାଣତରେ। ଧ୍ୟାନ ଜପ ଓ ବିବିଧ ଆସନମାନ ତାଙ୍କୁ ଜଣାଥିଲା, ଅଭ୍ୟାସ ମଧ୍ୟ ଥିଲା। ଲୀଳାନିଧି ବାବୁ ଓଂ ଏହି ନାଦ ବ୍ରହ୍ମର ଆଦି ପ୍ରଣବକୁ ଉଚ୍ଚାରଣ କରି ଆଖି ବୁଜି ନାମ ଧରିବାକୁ ଆରମ୍ଭ କଲେ, ରାମ 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 ରାମ। ଲୀଳାନିଧି ବାବୁ ଟେଲିଗ୍ରାମ ପାଇ ଯାଉଛନ୍ତି କଟକ। ତାଙ୍କର ସ୍ତ୍ରୀ କଟକ ହାସ୍ପାତାଳରେ 4ର୍ଥ ସନ୍ତାନ ପ୍ରସବ କରିସାରିଛନ୍ତି। ପରିବାର ନିୟନ୍ତ୍ରଣ ଲାଗି ସ୍ତ୍ରୀଙ୍କର ଅପରେସନ ହେବ, ସେଇଥିପାଇଁ ଲୀଳାନିଧି ବାବୁ କଟକ ଯାଉଛନ୍ତି। ଘର ଘର ଶବ୍ଦ ହେଲା କିଛି କ୍ଷଣ, ତାପରେ ଗୋଟିଏ ହୁଇସିଲ୍ ଶବ୍ଦ, ଶେଷରେ କାହାକୁ ଛାଟ ମାଇଲା ଭଳି ଗୋଟିଏ କିମ୍ଭୂତ ଶବ୍ଦ, ରାଇଟ୍ ପଁ ପଁ। ବସ୍ ଚାଲିଲା। ଲୀଳାନିଧି ବାବୁ ଆହୁରି ନିବିଡ଼ ଭାବରେ ଆଖି ବୁଜି ଧ୍ୟାନସ୍ଥ ହେଲେ, ଆଉ ମନ ଭିତରେ ଜପି ଚାଲିଲେ ରାମ 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 ରାମ। ମାତ୍ର ନା, ଏ ବସ୍ ଏତେ ସହଜରେ ନଯାଏ, 50 ଗଜ ବାଟ ଗଲା ପରେ ପଡ଼ିଲା ଥାନା। ବସ୍ ଅଟକିଲା, କଣ୍ଡକ୍ଟର ଖାତାଟିଏ ଧରି ଦୌଡ଼ିଲା ଥାନାକୁ। ସେଠି କେତେ ସମୟ ଗାଡ଼ି ରହିବ ତାହା ବିଧାତାଙ୍କୁ ବି ଅଗୋଚର। ଥାନା ବାବୁମାନେ ବା ତାଙ୍କର ଶଳାକି ଭିଣୋଇମାନେ ଅଥବା ଶ୍ୱଶୁରମାନେ ଅଥବା ଜଇଁମାନେ କେହି ଜଣେ ଥିବେ ବସ୍ରେ ଯିବାକୁ, ସେ ପ୍ରସ୍ତୁତ ହୋଇନଥିବେ। ଲୁଗା ପିନ୍ଧି କୁଞ୍ଚ ସାଉଁଳୁଥିବେ, ପ୍ୟାଣ୍ଟ ପିନ୍ଧି ବେଲ୍ଟ ଭିଡ଼ିବାକୁ ବେଲ୍ଟ ଖୋଜୁଥିବେ। ବସ୍କୁ ଘେରିଗଲେ ଭିକାରୀ ପୋଲ, ଚିନାବାଦାମ ଓ ସୋଲା ଭଜାବାଲା, ସୋଡ଼ା ବୋତଲ ବିକାଳିମାନେ ଆଉ ଶସ୍ତା ତେଲୁଗୁ ସିନେମା ପତ୍ରିକା ବିକାଳିଗଣ। ସେମାନଙ୍କ ଚିତ୍କାରରେ ବସ୍ ଭିତରେ ଗରମ ଗୁଳୁଗୁଳି ଅସ୍ୱସ୍ତି ଆହୁରି ବଢ଼ିଗଲା। ଲୀଳାନିଧି ବାବୁ ଆହୁରି ଜୋରରେ ଆଖି ବୁଜି ରାମ ନାମ ଜପ କଲେ। ମାତ୍ର ଅସହ୍ୟ ଗରମ ଓ ଗୁଳୁଗୁଳି ଉପରେ ଅସ୍ରାଏ ଥଣ୍ଡା ବର୍ଷଣ ଭଳି ଖରାଦିନର ଉଦୁଦିଆ ନିସ୍ତବ୍ଧ ଦ୍ୱିପ୍ରହରରେ ଗୋଟିଏ ଏକୁଟିଆ କୋଇଲିର ସ୍ୱର ଭଳି ହଠାତ୍ ଗୋଟିଏ ମଧୁର ସ୍ୱରରେ ଲୀଳାନିଧି ବାବୁଙ୍କର ଧ୍ୟାନ ଭାଙ୍ଗିଗଲା। ସେ ଆଖି ମେଲି ଚାହିଁଲେ, ବାସ୍ ଆଉ ସେ ଚାହାଣୀର ପଲକପାତ ହେଲା ନାହିଁ। ଆଖିର ପଲକ 2 ସ୍ତମ୍ଭିତ ହୋଇଗଲେ। ସେ ସେକେଣ୍ଡ କ୍ଲାସ୍ର ଦ୍ୱିତୀୟ ଧାଡ଼ିର ଲେଡ଼ିଜ୍ ସିଟ୍ରେ ବସିବାକୁ ଉପକ୍ରମ କରୁଛନ୍ତି ଜଣେ ସୁନ୍ଦରୀ ମହିଳା। ତାଙ୍କ ଉପରେ ଆଖି ପଡ଼ିବା ମାତ୍ରେ ଲୀଳାନିଧି ବାବୁଙ୍କର ଆପାଦ ମସ୍ତକ ଗୋଟାଏ ଅତି ପରିଚିତ ଉତ୍ତପ୍ତ ତଡ଼ିତ ପ୍ରବାହରେ ଆଉଟି ହୋଇଗଲା। ଅପରୂପ ଲୋଳ ଯୌବନା ଲାସ୍ୟମୟୀ ମେନକାକୁ ଦେଖି ବହୁ ବର୍ଷ ଧ୍ୟାନରତ ତପସ୍ୟାନିଷ୍ଠ ବିଶ୍ୱାମିତ୍ରଙ୍କର ନେତ୍ରଯୁଗଳ ଯେପରି ଅବାଧ୍ୟ ହୋଇ ଉଠିଥିଲେ, ଲୀଳାନିଧି ବାବୁଙ୍କର ଅବସ୍ଥା ଠିକ୍ ସେମିତି ହେଲା। ଏ ପୃଥିବୀରେ ସୁନ୍ଦରୀ ନାରୀଙ୍କର ଅଭାବ କେବେ ନଥିଲା ବା ନାହିଁ, ମାତ୍ର ଲୀଳାନିଧି ବାବୁ ଭାବିଲେ ତାଙ୍କର ଏହି ଭାଗ୍ୟହୀନ ଚକ୍ଷୁ ଦୁଇଟି ଏମିତି ରୂପ ପୂର୍ବରୁ କଦାଚନ ଦେଖିନାହାନ୍ତି। ସେତିକିବେଳେ ତାଙ୍କର ମନେ ହେଲା, ମନୁଷ୍ୟର ସବୁ ଇନ୍ଦ୍ରିୟ ମଧ୍ୟରେ ଆଖି ଦୁଇଟି ସବୁଠାରୁ ଭାଗ୍ୟବାନ, କାରଣ ଏ ଦୁଇଟି ଇନ୍ଦ୍ରିୟର ସର୍ବତ୍ର ଅବାଧ ପ୍ରବେଶାଧିକାର ରହିଛି। ଏ ଦୁଇଟି ନିର୍ବିଘ୍ନରେ ଭୋଗ କରିପାରନ୍ତି, ଆଉ କୌଣସି ଇନ୍ଦ୍ରିୟର ସେ କ୍ଷମତା ନାହିଁ, ଆଉ ସୌଭାଗ୍ୟ ବି ନାହିଁ। ଦେବଦେବ ମହାଦେବ ଧନ୍ୟ, ତାଙ୍କର ତିନୋଟି ଆଖି। ପ୍ରଜାପିତା ବ୍ରହ୍ମା ବଡ଼ ଭାଗ୍ୟବାନ, ତାଙ୍କର ଆଠଟି ଆଖି। ଦେବସେନାପତି କାର୍ତ୍ତିକେୟ ପରମ ପୁଣ୍ୟବାନ, ତାଙ୍କର ବାରଟା ଆଖି। ଆଉ ଦେବାଧିଦେବ ସ୍ୱର୍ଗପତି ଇନ୍ଦ୍ର, ସ୍ୱର୍ଗ ମର୍ତ୍ତ୍ୟ ପାତାଳ ସମସ୍ତଙ୍କର ସେ ଈର୍ଷାର ପାତ୍ର, ଭଦ୍ରଲୋକଙ୍କ ପକ୍ଷରେ ଅଭିଶାପ ହୋଇ ଉଠିଲା ପରମ ଆଶୀର୍ବାଦ, ତାଙ୍କର ହେଉଛି ସହସ୍ର ଆଖି। ପାତାଳବାସୀ ନାଗରାଜ ଅନନ୍ତ ଅବଶ୍ୟ ଇନ୍ଦ୍ରଙ୍କଠାରୁ ଦୁଇଗୁଣ ଭାଗ୍ୟବାନ, କିନ୍ତୁ ଚକ୍ଷୁଶ୍ରବା ହେତୁ ସର୍ବଦା ତାଙ୍କର ଆଖି ଦୁଇଟି ସ୍ୱଧର୍ମ ପାଳନରେ ଏକନିଷ୍ଠ ରହିପାରନ୍ତି ନାହିଁ। ଲୀଳାନିଧି ବାବୁ ଅପଲକ ନୟନରେ ତାଙ୍କୁ ଚାହିଁ ରହିଲେ। ଭଦ୍ରମହିଳା ଲେଡ଼ିଜ୍ ସିଟ୍ରେ ବସି ଚାରିଆଡ଼କୁ ଥରେ ଚାହିଁଲେ। ସେହି ଅରୁଣିତ ଚାହାଣି ଯେଉଁଠି ପଡ଼ିଲା, ଯାହା ଉପରେ ପଡ଼ିଲା, ସେଠି ଅଚାନକ ଭାବେ ଫୁଲମାନେ ଫୁଟି ଉଠିଲେ। ଶେଷରେ ତାଙ୍କ ଆଖି ପଡ଼ିଲା ଲୀଳାନିଧି ବାବୁଙ୍କ ଉପରେ। ଆହା, ସେତିକି ଦୃଷ୍ଟି ବିନିମୟରେ ଲୀଳାନିଧି ବାବୁ ଆହ୍ଲାଦ ପ୍ରତିକ୍ରିୟାରେ ସତେ ଯେମିତି ଜଡ଼ ପାଲଟିଗଲେ। କିନ୍ତୁ କିଛି କ୍ଷଣ ପରେ ଏକ ଆକସ୍ମିକ କବିତ୍ୱର ସ୍ଫୁର୍ତ୍ତି ସେ ଅନୁଭବ କଲେ। ମନେ ମନେ ସେ ଉପମା ଖୋଜିଲେ, ମାତ୍ର ତାହା କ'ଣ ଏତେ ସୁଲଭ? ଏହି ନାରୀରତ୍ନଟିର ସୁଷମାକୁ ବୁଝାଇବା ଲାଗି ଉପମା ମିଳିଲେ ନାହିଁ। ବହୁ ସୁନ୍ଦରୀଙ୍କ ସହ ଆଖି ମିଳିଛି ଲୀଳାନିଧି ବାବୁଙ୍କର ବହୁ ସ୍ଥାନରେ, ମାତ୍ର ନା, ଏ ନାରୀ ଅନନ୍ୟା। ତାଙ୍କର ମନେ ହେଲା, ଅଙ୍ଗେ ବଙ୍ଗେ ପୁଣି ମଗଧ ମିଥିଳେ ଦେଖିଛି କେତେ ସୁନ୍ଦରୀ, ଏଜୋସା ଚରଣ ଘଷା ପଥରକୁ ନୋହି ବେଟି କେହି ସରି। ଆହା, କେଉଁ ଆକାଶକୁ ଅନ୍ଧକାର କରି ଏ ଚନ୍ଦ୍ର ଏଠି ଏମିତି ଖସି ପଡ଼ିଲା? କେଉଁ ଉଦ୍ୟାନକୁ ଶ୍ରୀହୀନ କରି ଏ ପାରିଜାତ ଫୁଲକୁ ଏଠି କିଏ ଆଣିଲା? ପୃଥିବୀଯାକର ଗୋଲାପରୁ ଗୋଲାପୀ ରଙ୍ଗତକ ତୁଳିରେ ପୋଛି ନେଇ ବିଧାତା ଏହାର ଦେହରେ ପୋଡ଼ି ଦେଇଛି ଅତି ସାବଧାନରେ। ସରୁ ସରୁ ଦୁଇଟି ଈଷତ୍ ବକ୍ର ଭୃଲତା ତଳେ ଦୁଇଟି କଳା କଳା ଆଖି। ନା ନା, ଗଣବଣା ଏଣୀର ଆଖି ସଙ୍ଗେ ଏହାର ମେଳ ନାହିଁ। ଏ ଚାହାଣୀ ଯେପରି ଉଜ୍ଜ୍ୱଳ, ଏପରି ତୀକ୍ଷ୍ଣ, ଅଥଚ ଏପରି ଚତୁର ଚପଳ ଯେ ଖଞ୍ଜନର ଲୋକଚାଞ୍ଚଲ୍ୟ ସଙ୍ଗେ ଅଜଗରର ସମ୍ମୋହନକାରୀ ସ୍ଥିର ଲକ୍ଷ୍ୟ ମିଶାଇ କିମ୍ବା ରେଡ଼ିଓର ମ୍ୟାଜିକ୍ ଆଇର ସବୁଜ ମୁଲାୟମ ଚପଳ ଛନ୍ଦ ସଙ୍ଗେ ନୀଳ କଇଁର ଆଲୋକ ଉଜ୍ଜ୍ୱଳ ସତେଜ ସରାଗ ପ୍ରଫୁଲ୍ଲତା ମିଶାଇଲେ ଯାଇ ତାକୁ ବୁଝି ହେବ। ତାର ସେଇ ନୀଳ ଆଖି ଦୁଇଟିକୁ ଆବରି ରଖିଥିଲା ଜକ୍ ଚକ୍ ସୁନାଫ୍ରେମ୍ର ଈଷତ୍ ଛାୟାଯୁକ୍ତ କାଚର ଚଷମାଟିଏ। ଆଉ ସେଇ ଚଷମାର ଈଷତ୍ ଛାୟାଯୁକ୍ତ କାଚକୁ ଭେଦ କରି ଫୁଟି ଦିଶୁଥିଲା ସୁଦୂର ନୀଳ ଆକାଶର ଝିକ୍ମିକ୍ ଦୁଇଟି ତାରା। ସେମାନେ ଲିଭିଯିବାର ଓ ପୁଣି ଜଳି ଉଠିବାର ଯାଦୁ ମାୟାରେ ଲୀଳାନିଧି ବାବୁଙ୍କର ଆଖିକୁ ଉଦ୍ଭ୍ରାନ୍ତ କରିଦେଉଥିଲା। ଏବଂ କହିବା ବାହୁଲ୍ୟ ଯେ ତାର ଚାହାଣୀର ଏଇ ଚପଳ ଚଟୁଳ ଚତୁର ଲୋକମାୟାରେ ସେ ବିମୋହିତ ହୋଇପଡ଼ିଲେ। କିନ୍ତୁ ଲୀଳାନିଧି ବାବୁ ବେଶୀ ସମୟ ତା ଆଖିକୁ ଚାହିଁପାରିଲେ ନାହିଁ। ତାଙ୍କର ଆଖି ଟିକେ ତଳକୁ ଓହ୍ଲାଇ ଯାଇ ଯା ଉପରେ ନିବଦ୍ଧ ହେଲା। ସେଇଠି ହେଉଛି ତାଙ୍କର ସୁନା ଫୁଲଟିଏ ପରି ଛୋଟ ଲମ୍ବା ନାକଟି। ତରୁଣୀଟିର ରୂପାଭିମାନ ଦର୍ପ ଆତ୍ମବିଶ୍ୱାସ ଚାତୁର୍ଯ୍ୟ ବଶକାରିତା ପ୍ରତ୍ୟୁତ୍ପନ୍ନ ମତିତ୍ୱ ଆଦି ବହୁବିଧ ଗୁଣ କଣ ଫୁଲଟିଏ ହୋଇ ସତିକି ତା ଭିତରେ ଫୁଟି ଉଠିଥିଲା। ଲୀଳାନିଧି ବାବୁଙ୍କ ଦୃଷ୍ଟି ଆପଣା ଛାଏଁ ତଳକୁ ଖସିଗଲା। ସେ ତାର ନରମ ରକ୍ତିମ ଓଠ ଦୁଇଟିକୁ ଲୋଭେଲା ଆଖିରେ ଚାହିଁ ରହିଲେ। ଆହ, ସୁନେଲି କାଗଜ ଉପରେ ରକ୍ତାକ୍ଷରରେ ଲିଖିତ ଦୁଇଧାଡ଼ି ଗୀତି କବିତା ଯେମିତି, କିମ୍ବା ମିର୍ଜା ଗାଲେବଙ୍କର ଦୁଇଧାଡ଼ି ସାଏରୀ ଯେମିତି, ସିଲେଟ କମଳାର ଦୁଇଟି ଚିରୁଡ଼ା ଭଳି ରସ ଭରପୁର ସେହି ଓଷ୍ଠାଧର, ଚୁମା ଦେବାକୁ ଆଉ ଚୁମା ଖାଇବାକୁ ସର୍ବଦା ଉନ୍ମୁଖ, ସେଥିରେ ଆମନ୍ତ୍ରଣ ଥିଲା, ଆବାହନ ଥିଲା, ତୃଷାର୍ଥ କରୁଥିଲା ସେ। ଏଇ ଆଗ୍ନେୟ ଓଠ ଦୁଇଟି ଲୀଳାନିଧି ବାବୁଙ୍କ ମନରେ ପତଙ୍ଗର ନିଶା ଧରେଇଦେଲା। ସେଇ ଈଶତ ନମ୍ର ନରମ ଅରୁଣାଭ ରସାଳ ଓଠ ଦୁଇଟି ତାଙ୍କ ଭିତରେ ଯୁଗପତ ଭାବେ ପ୍ରମତ୍ତ ଭୋଗକାମୀ ଲୋଲୁପ ଯୌନ ବୁଭୁକ୍ଷା ସଙ୍ଗେ ଜଠର କ୍ଷୁଦା ମଧ୍ୟ ଜାଗ୍ରତ କରିଦେଲା। ତରୁଣୀଟିର ମସ୍ତକରେ ବେଶ ଘନ ଚିକ୍କଣ ଈଶତ ଲହରିତ ଓ ଦିଲ୍ଲୀ ଲକ୍ଷ୍ନୌ ଆଗ୍ରା ବମ୍ବେ ରୀତିରେ ପରିପାଟିପୂର୍ଣ୍ଣ କେଶ ସମ୍ଭାର, ସେତକ ଯେମିତି ତାର ଦୈହିକ କାମାଗ୍ନିର ନର୍ତିଳ ଧୂମଶିଖା, ଦୁଇ କାନରେ ଦୁଇଟି ଧୂମ୍ର ବର୍ଣ୍ଣର କୋଲାକୃତି ସ୍ଫଟିକ, ଶେଷରେ ରଜନୀଗନ୍ଧା ଫୁଲର ଡେମ୍ଫ ଭଳି ତାର ଛୋଟ ଲମ୍ବ ସରୁବେକଟି, ଦୁଇ ଭ୍ରୂର ମଧ୍ୟ ଦେଶରେ ଟିକିଏ ଉପରକୁ କେଉଁ ବିଫଳ ପ୍ରେମିକର ଭଙ୍ଗା ଛାତିରୁ ନିର୍ଗତ ବିନ୍ଦୁଏ ରକ୍ତ ଭଳି ଛୋଟ କୁଙ୍କୁମ ବିନ୍ଦୁଟିଏ। ଲୀଳାନିଧି ବାବୁ କହିଲେ, ଏ ନାରୀ ଅନନ୍ୟା ଅପୂର୍ବା, ଋଷିମାନେ ୟାକୁ ହିଁ ସିଦ୍ଧି ରୂପେ ପାଇବା ଲାଗି ଅନାଦି କାଳରୁ ତପସ୍ୟା କରୁଛନ୍ତି, ଦିକ୍ପାଳଗଣ ୟାକୁ ହିଁ ମୂଲ୍ୟ ରୂପେ ପାଇବା ପାଇଁ ପୃଥିବୀକୁ ଧାରଣ କରିଛନ୍ତି, ସୂର୍ଯ୍ୟଚନ୍ଦ୍ର ଏହାରି ମୁଖାରବିନ୍ଦ ଓ ନେତୃତ୍ୱଳ ଦର୍ଶନ ଆଶାରେ ପ୍ରତିଦିନ ପୃଥିବୀକୁ ପ୍ରଦକ୍ଷିଣ କରୁଛନ୍ତି, ପୃଥିବୀ ଏହାର ସୌନ୍ଦର୍ଯ୍ୟରେ ଶ୍ରୀମଣ୍ଡିତ ହୋଇଛନ୍ତି, ବୃକ୍ଷଲତାଦି ଏହାରି କେଶ ଶୋଭାର ପରିଚର୍ଯ୍ୟା ଲାଗି ପୁଷ୍ପ ସମ୍ଭାର ଶିରରେ ଧାରଣ କରି ଅବନତ ହୋଇ ରହିଛନ୍ତି, କବିମାନେ ଏହାରି ରୂପବନ୍ଦନା କରିବା ଲାଗି ପ୍ରତିଭାନ୍ୱିତ ହୋଇଅଛନ୍ତି। ଲୀଳାନିଧି ବାବୁ ଆତ୍ମବିସ୍ମୃତ ହୋଇ ଭଦ୍ରମହିଳାଙ୍କୁ ଚାହିଁ ରହିଲେ। ତାଙ୍କର ଚାହାଣୀକୁ ଈର୍ଷା କରିବା ଲାଗି ସେ ବସ୍ରେ ଆଉ କେହି ପ୍ରତିଦ୍ୱନ୍ଦ୍ୱୀ ନଥିଲେ, କାରଣ କେବଳ ଶୁଭକ ବୀରମାନେ ହିଁ ସୌନ୍ଦର୍ଯ୍ୟର ପୂଜା କରନ୍ତି ଆଉ ମୂଲ୍ୟ ବୁଝନ୍ତି। ସୁନ୍ଦରୀଟିକୁ ଚାହିଁ ଚାହିଁ ତାଙ୍କ ଭିତରେ ଏକ ଶିଶୁ ସୁଲଭ ଆଗ୍ରହ, ଲୋଭ ଓ କ୍ଷୁଧା ବଳବତ୍ତର ହୋଇଉଠିଲା। ତାଙ୍କର ସମସ୍ତ ପ୍ରାଣଶକ୍ତି, ଇଚ୍ଛାଶକ୍ତି, ବାସନାଶକ୍ତି କ୍ରମେ ଏକାଗ୍ର ହୋଇ ତୀକ୍ଷ୍ଣ ହୋଇଉଠିଲା ତାଙ୍କର ସେହି କାମନା ଜର୍ଜର ଚାହାଣି ଭିତରେ। ନିରଙ୍କୁଶ, ନିର୍ଭୟ ଓ ନିର୍ଲଜ ଭାବରେ ସେ ସୁନ୍ଦରୀଟିକୁ ଚାହିଁ ରହିଲେ। ଭଦ୍ରମହିଳା ମଧ୍ୟ କେତେଥର ତାଙ୍କର ଚଟୁଳ ଧାରଯୁକ୍ତ ନୟନ ବାଣରେ ଲୀଳାନିଧି ବାବୁଙ୍କର ଦୃଷ୍ଟିକୁ ପିଟି ଦେଇ ଯାଉଥିଲେ, ଚିଆଁ ଦେଇ ଯାଉଥିଲେ, କୁତ୍କୁତ୍ କରିଦେଇ ଯାଉଥିଲେ, ମାତ୍ର ନିର୍ଭୟ ନିର୍ନିମେଷ ଆଖିରେ ସେ ତାଙ୍କୁ ଚାହିଁ ରହିଲେ। ତାପରେ ନିଜର ଚାହିଁବା କ୍ରିୟା ଉପରେ ସଚେତନ ହୋଇ ସେ ଭାବିଲେ, ମୁଁ ଏଇଭଳି ଅନନ୍ତ କାଳ ଯାଏ ଏହି ରୂପବତୀଟିକୁ ଚାହିଁପାରେ, ପୃଥିବୀର କୌଣସି ଶକ୍ତି ମୋତେ ଏଥିରୁ ବଞ୍ଚିତ କରିପାରିବ ନାହିଁ। କେବଳ ଏମିତି ଚାହିଁବା ଲାଗି ଓ ଚାହିଁବା ଭିତରେ ହିଁ ଆପାତତଃ ବର୍ତ୍ତମାନ ଏହି ସୁନ୍ଦରୀଟିକୁ ପାଇବା ଲାଗି ମୁଁ ମୋର ସର୍ବସ୍ୱପଣ କରିଦେଇପାରେ। କିଛି ସମୟ ପରେ ଲୀଳାନିଧି ବାବୁ ନିଜର ବୟସ ଉପରେ ସଚେତନ ହୋଇଉଠିଲେ। ଛିଛି, ସେ ଏସବୁ କ'ଣ କରୁଛନ୍ତି? ଏପରି ଖେଳିବା ଲାଗି ଏହା ଉପଯୁକ୍ତ ସମୟ ନୁହେଁ। ଉନ୍ମାଦିନୀର ଗୋପନପ୍ରିୟ ଓ ବିବାହର ପୂର୍ବେ ଓ ପରେ ନାମକ ଦୁଇ ଗୋଟି ବହି ସେ ତାଙ୍କର ଦଶମ ଶ୍ରେଣୀ ଛାତ୍ରୀ ଜ୍ୟେଷ୍ଠା କନ୍ୟା ସୁଜାତା ପ୍ରିୟଦର୍ଶିନୀର ବହି ଆଲମିରା ଭିତରୁ ଥରେ ପାଇଥିଲେ। ବଡ଼ ପୁଅ ସୁବ୍ରତ କୁମାରର ପଢ଼ା ଘରେ କାନ୍ଥଯାକ ନନ୍ଦା, ବେବିନାଜ, କଳ୍ପନାଦି ଚିତ୍ର ତାରକାମାନଙ୍କର ଫଟୋ ମରା ହେବା ଦେଖି ସେ ତାକୁ ବିରକ୍ତ ହେଉଥିଲେ। ମାତ୍ର ଆଜି ବସ୍ରେ ଗୋଟିଏ ସୁନ୍ଦରୀ ଅପରିଚିତା ନାରୀ ପ୍ରତି ଏପରି କାମପ୍ରବଣ ଲାଳସାସିକ୍ତ ଦୃଷ୍ଟି ଦେଇ ସେ କି ପାପ ନ କରୁଛନ୍ତି? ଲୀଳାନିଧି ବାବୁ ରାମ ନାମ ଜପ କରିବାକୁ ପୁଣି ଚେଷ୍ଟା କଲେ, ମାତ୍ର ବୃଥା, ରାମ ଶବ୍ଦର ବହୁବଚନଟି କେବଳ ପାଟିକୁ ଆସିବା ସାର ହେଲା। ତାଙ୍କର ସ୍ନାୟୁ ଭିତରେ ସେ ଅନୁଭବ କଲେ ପଳାୟମାନ ଭୀତକାତର ମୁମୂର୍ଷୁ ଯୌବନର ଶ୍ଳେଷପୂର୍ଣ୍ଣ ଆକ୍ରୋଶପୂର୍ଣ୍ଣ ଗର୍ଜନ। ସେ ଆଉ ଆଖି ପଲକ ପକାଇ ପାରିଲେ ନାହିଁ। ମୋଟରେ ତିନି ଘଣ୍ଟା ସେ ତାଙ୍କୁ ସେହିପରି ଏକାଗ୍ର ଚିତ୍ତରେ ଚାହିଁ ଚାହିଁ ଆସିଲେ। ତାଙ୍କର ସେହି ଚାହାଣୀ ଭିତରେ ତାଙ୍କ ଅନ୍ତରର ସମସ୍ତ ବୁଭୁକ୍ଷା ଏକ ଆନ୍ତରିକ ନୈଷ୍ଠିକ ଶକ୍ତିରେ ପରିଣତ ହୋଇ ସେ ମହିଳାଟିକୁ ଆକ୍ରମଣ କରୁଥିଲା। ମାତ୍ର ସୁନ୍ଦରୀ ଭଦ୍ର ମହିଳାଟି ସେଥିରେ କିଛି ବିଚିତ୍ର ବୋଧ କରୁନଥିଲେ, ବରଂ ତାଙ୍କ ଚାହାଣୀରେ ଏକ ଲୋଭନୀୟ କୌତୂହଳ ସଙ୍ଗେ ସଙ୍ଗେ ଏକ ଆକର୍ଷଣୀୟ ସ୍ଥିରତା ଫୁଟି ଉଠୁଥିଲା। ସେ ସହ୍ୟ କରୁଥିଲେ, ଉପଭୋଗ କରୁଥିଲେ, ଆଉ ସ୍ୱାଗତ ମଧ୍ୟ କରୁଥିଲେ। ଶେଷରେ ବସ୍ ଆସି ପହଞ୍ଚିଲା ନିର୍ଦ୍ଦିଷ୍ଟ ରେଳ ଷ୍ଟେସନର ବସ୍ ଷ୍ଟାଣ୍ଡରେ। ସମସ୍ତେ ଓହ୍ଲାଇଗଲେ। ନୀଳାନିଧି ବାବୁଙ୍କର ହାତରେ ଛୋଟ ଚମଡ଼ା ବ୍ୟାଗ୍ଟିଏ। ତାକୁ ଧରି ସେ ତଳକୁ ଓହ୍ଲାଇ ଆସି ଠିଆ ହେଲେ। ଭଦ୍ରମହିଳା ସବା ଶେଷରେ ଓହ୍ଲାଇଲେ, ସାଙ୍ଗରେ କିନ୍ତୁ ଦୁଇଟି ଛୁଆ, ଗୋଟିଏ 6 ବର୍ଷର ଓ ଅନ୍ୟଟି 3-4 ବର୍ଷର ହେବ। ଛୁଆ ଦୁଇଟିକୁ ନୀଳାନିଧି ବାବୁ ବସ୍ ଭିତରେ ଲକ୍ଷ୍ୟ କରିନଥିଲେ। ଇସ୍, ଏତେ କୁଶ୍ଚିତ କଦାକାର ଅପରିଚ୍ଛନ୍ନ ପିଲା ଦୁଇଟି। ନୀଳାନିଧି ବାବୁଙ୍କର ତତ୍ସତ୍ତ୍ୱେ ବି ସେହି କୁଶ୍ଚିତ ଦର୍ଶନ ପିଲା ଦୁଇଟିକୁ କ୍ଷଣେ ଚାହିଁଲେ। ସୁନ୍ଦର ତୃପ୍ତିର ଅବସାଦ ନଥିଲେ ବି 3 ଘଣ୍ଟା କାଳ ସୁନ୍ଦରକୁ ଦେଖି ଦେଖି ତାଙ୍କର ତୃପ୍ତ ଆଖି ଦୁଇଟି ସେହି କୁଶ୍ଚିତତା ଉପରେ ଉଦାର ଭାବରେ କିଛି ସମୟ ବିଶ୍ରାମ ନେଲେ। ପିଲା ଦୁଇଟି ଧଇଁ କାଶ ଭୋଗୁଥିଲେ, ଖଁ ଖଁ ହୋଇ କାଶୁଥିଲେ। ସେମାନଙ୍କର ଅସୁନ୍ଦର ନାକରୁ ସିଙ୍ଗାଣି ବୋହୁଥିଲା, ଆଖିରୁ ଲୁହ ବୋହୁଥିଲା। ସେମାନଙ୍କର ଲୁହ ବୁହା ଆଖିକୁ ଦେଖିଲେ ମନେ ହେଉଥିଲା ସତେକି ସେମାନେ କ'ଣ ଗୋଟିଏ ଅଜଣା ଭୟରେ କାକୁସ୍ତ ହୋଇପଡ଼ିଛନ୍ତି, ସତେକି ସେମାନଙ୍କୁ କିଏ ଅପହରଣ କରିନେଉଛି। ସେମାନେ କେବଳ କାଶୁଥିଲେ, ସେମାନଙ୍କ ପାଟିରୁ କଥା ବାହାରୁ ନଥିଲା, ଆଉ ସ୍ୱର ଶବ୍ଦ ବି ବାହାରୁ ନଥିଲା। ସୁନ୍ଦରୀ ମହିଳାଟି ସେମାନଙ୍କୁ ଗୋଟାଏ ପାଖକୁ ଠିଆ କରାଇ ଦେଇ ଆପଣାର ଜିନିଷପତ୍ର ଉଠାଇବା ଲାଗି କୁଲିକୁ ଡାକିଲେ। ଯାତ୍ରୀମାନେ ଯେଝା ଛାଏଁ ଯେ ଯୁଆଡ଼େ ଗଲେ, ବସ୍ ଉପରେ ତାଙ୍କର ବହୁତ ଜିନିଷ ଲଦା ହୋଇଛି, ଗୋଟାଏ ବସ୍ତା, ଗୋଟାଏ ଟ୍ରଙ୍କ, 2 ସୁଟକେସ୍ ଆଉ ଗୋଟାଏ ଢାବଲ ଓ ବେଡ଼ିଂ। ନିକଟରେ କେହି କୁଲି ନାହାନ୍ତି। ଭଦ୍ରମହିଳାଙ୍କ କୁଲି କୁଲି ଡାକ ସତେ ଯେମିତି ନିଷ୍ଫଳ ହେଉଥାଏ, ସେ ବିବ୍ରତ ହୋଇ ପଡ଼ୁଥାନ୍ତି। ସେତେବେଳର ସେ ଦୃଶ୍ୟ ଦେଖି ନୀଳାନିଧି ବାବୁଙ୍କର ପେଟ ଭିତରୁ ଗୋଟାଏ ସୁଲୁସୁଲିଆ କୁତୁକୁତୁ ଉଠି ଛାତି ଭିତରେ କୁରୁଳିଗଲା। ଆହା, ସୁନ୍ଦରୀମାନେ ଯେତେବେଳେ ବିବ୍ରତ ହୁଅନ୍ତି ସେମାନଙ୍କର ସୌନ୍ଦର୍ଯ୍ୟ ବି ସେତେବେଳେ ବିବ୍ରତ ହୋଇପଡ଼େ। ତାହା ଶକୁନ୍ତଳା ପକ୍ଷରେ ଯେମିତି ସତ୍ୟ ଥିଲା, ଆଧୁନିକା ଶିପ୍ରା ଦାସ ପକ୍ଷରେ ବି ସେମିତି ସତ୍ୟ ହୋଇ ରହିଛି। ନୀଳାନିଧି ବାବୁ ଏତେବେଳ ଯାଏ ସୁନ୍ଦରୀଟିର ଅପରୂପ ମୁଖ ପଦ୍ମଟିକୁ ଦେଖିଥିଲେ, ବର୍ତ୍ତମାନ ତାଙ୍କର ଆଖି ପଡ଼ିଲା ସେଇ ଅଙ୍ଗଲତା ଉପରେ। ଆହା, ଦେହ ତ ନୁହେଁ, ପର୍ଯ୍ୟାପ୍ତ ପୁଷ୍ପସ୍ତବକ ବିନମ୍ରା ସଞ୍ଚାରିଣୀ ପଲ୍ଲବିନୀ ପୁଷ୍ପିତା ଲତାଟିଏ, ଆକାଶର ବିଜୁଳି ଭଳି ସୂକ୍ଷ୍ମ ଉଜ୍ଜଳ ଦେହଟି। ମାତ୍ର ସେ ଦେହରେ ଆଖି ପଡ଼ିଲେ ଚାହାଣୀର ଧାରା ଏତେ ଚଞ୍ଚଳ ଭୂମି ସ୍ପର୍ଶ କରିବ ନାହିଁ। ବହୁ ସ୍ଥଳରେ ରହି ରହି ଅଟକି ଅଟକି ନୂତନ ବଳ ଆଉ ଉତ୍ସାହ ପାଇଁ ଚାହାଣୀ ଖସିବ ତଳକୁ, ମାତ୍ର ଭୂମିରେ ପଡ଼ିବ ନାହିଁ। ବେହରଣରେ ଈଶତ୍ ଅରୁଣ ହେବ ଡେକ୍ରମ ଶାଢ଼ୀଟିଏ, ସେ ଶାଢ଼ୀ ତାଙ୍କ ଦେହର ନିଆଁରେ ଝଟକୁଛି, କିମ୍ବା ତାଙ୍କ ଅଙ୍ଗକାନ୍ତିର ସମସ୍ତ ଦ୍ରବିତ ସ୍ୱର୍ଣ୍ଣ ଯେପରି ବାୟୁ ବିକ୍ଷୁବ୍ଧ ଲାବଣ୍ୟୋଜ୍ଜଳ ରୂପର ନର୍ତ୍ତନଶୀଳ ଲହରିମାଳା। ଭଦ୍ରମହିଳାଙ୍କର ଡାକରେ ଗୋଟାଏ ଶୀର୍ଣ୍ଣକାୟ ଦୁର୍ବଳ କୁଲି ଆସି ହାଜର ହେଲା। ମାତ୍ର ଏକାକୀ ସେ କିପରି ଏତେ ଭାରି ଜିନିଷ ସବୁ ଉଠାନ୍ତା? ସେ ଏଥର ନିଜେ ଚେଷ୍ଟା କଲେ କୁଲି ମୁଣ୍ଡ ଉପରକୁ ଜିନିଷ ଉଠାଇବାକୁ, ମାତ୍ର ତାହା କ'ଣ ସମ୍ଭବ? ମୃଣାଳ ସୂକ୍ଷ୍ମ ହାତ ଦୁଇଟି କେବଳ ଲୀଳା ପଦ୍ମ ବା ଲୀଳା କନ୍ଦୁକ ନେଇ ଖେଳ କରିବ ସିନା, କୁଲି ମୁଣ୍ଡ ଉପରକୁ ଟଙ୍କଟାଏ ଉଠାଇବ କେମିତି? ନୀଳାନିଧି ବାବୁ ଏମିତି ଭାବୁଛନ୍ତି, ଭଦ୍ରମହିଳା ସାହାଯ୍ୟ କାମନାରେ ତାଙ୍କ ଆଡ଼କୁ ଚାହିଁଲେ। ଏତିକିରେ ପୁଣି ସମ୍ମୋହିତ ହୋଇପଡ଼ିଲେ ନୀଳାନିଧି ବାବୁ। ଏଥର ଭଦ୍ରମହିଳା ଆଦେଶ ଦେଲେ ନାରୀର ସମସ୍ତ କୋମଳ ଆବେଗ ଦେଇ ଇଂରାଜୀ ଭାଷାରେ। ଆହ, କି ଚମତ୍କାର ସେଇ କଣ୍ଠରେ ସେଇ ଇଂରାଜୀ ବାକ୍ୟଟି! ଜୁଲିଏଟ୍ର ମହୁ ଲହୁଣୀ ମିଶା ସ୍ୱରରେ ସେ ପୁଣି କହିଲେ, ଦୟାକରି ମୋତେ ଟିକିଏ ସାହାଯ୍ୟ କରିପାରିବେ କି? ବାସ୍, ଏତିକି ମାତ୍ର ଅପେକ୍ଷା କରୁଥିଲେ ନୀଳାନିଧି ବାବୁ। ଶ୍ରୋତା ବନ୍ଧୁ, ଏଇଠି ରଖୁଛୁ ମହାପାତ୍ର ନୀଳମଣି ସାହୁଙ୍କର ଗଳ୍ପ ନୀଳାନିଧି ବାବୁ ଓ ଗୋଟିଏ ନାରୀର ପ୍ରଥମ ଭାଗ। ରହିଲୁ, ନମସ୍କାର।